ମାର୍କ 8 ଅଧ୍ୟାୟ। ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ, ସେମାନଙ୍କର କିଛି ଖାଇବାକୁ ନଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ,
ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି, ସେମାନେ ମୋ ସହିତ 3 ଦିନ ହେଲା ଅଛନ୍ତି, ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। କିଛି ନ ଖୁଆଇ ସେମାନଙ୍କୁ ଯଦି ମୁଁ ପଠାଇଦିଏ, ତେବେ ସେମାନେ ମୂର୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।
ଯୀଶୁଙ୍କ ଶିଷ୍ୟମାନେ କହିଲେ,
ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇପାରିବୁ?
ଯୀଶୁ ସେମାନଙ୍କୁ ପଚାରିଲେ,
ତୁମ୍ଭମାନଙ୍କ ପାଖରେ କେତେ ଖଣ୍ଡ ରୁଟି ଅଛି?
ସେମାନେ ଉତ୍ତର ଦେଲେ,
ଆମ୍ଭମାନଙ୍କ ପାଖରେ 7 ଖଣ୍ଡ ଅଛି।
ତାପରେ ଯୀଶୁ ଲୋକମାନଙ୍କୁ ତଳେ ବସିଯିବାକୁ କହିଲେ। ସେ 7 ଖଣ୍ଡ ରୁଟି ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୁଟି ତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟିଦେବାକୁ କହିଲେ। ସବୁ ଲୋକ ଖାଇ ତୃପ୍ତ ହେଲେ। ତାପରେ ସେମାନେ ବଳକା ଟୁକୁରା ତକ ଏକାଠି କରି 7ଟି ଟୋକେଇରେ ଭର୍ତ୍ତି କଲେ। ସେଠାରେ ପ୍ରାୟ କେବଳ 4000 ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। ତାପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦଲମନୁଥା ଅଞ୍ଚଳକୁ ଚାଲିଗଲେ। ଫାରୁସିମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ଫାରୁସିମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରିବା ପାଇଁ ଆଶ୍ଚର୍ଯ୍ୟକର୍ମ କରିବାକୁ କହିଲେ। ଯୀଶୁ ଦୀର୍ଘ ନିଶ୍ୱାସ ନେଇ ଦୁଃଖ ପ୍ରକାଶ କରି କହିଲେ,
ତୁମ୍ଭେମାନେ କାହିଁକି ପ୍ରମାଣ ସ୍ୱରୂପ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଚାହୁଁଛ? ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କୁ ସେଭଳି କୌଣସି ପ୍ରମାଣ ଦିଆଯିବ ନାହିଁ।
ତାପରେ ଯୀଶୁ ଫାରୁସିମାନଙ୍କୁ ଛାଡ଼ି ପୁନଃ ଡଙ୍ଗା ଭିତରକୁ ଚାଲିଆସିଲେ। ସେ ଡଙ୍ଗାରେ ବସି ହ୍ରଦର ଅପର ପାରିକୁ ଚାଲିଗଲେ। ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୁଟି ଥିଲା। ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ,
ସାବଧାନ, ଫାରୁସୀ ଓ ହେରୋଦଙ୍କ ଖମିର ଠାରୁ ଦୂରରେ ରୁହ।
ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ,
ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ଯୀଶୁ ଏକଥା କହିଲେ।
ସେମାନେ କ'ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣିପାରିଲେ। ତେଣୁ ସେ ସେମାନଙ୍କୁ କହିଲେ,
ରୁଟି ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖିପାରୁନ କି ବୁଝିପାରୁନ? ତୁମ୍ଭମାନଙ୍କର କ'ଣ ବୁଦ୍ଧି ହଜିଯାଇଛି? ତୁମ୍ଭମାନଙ୍କର ଆଖି ଅଛି, ତଥାପି ତୁମ୍ଭେମାନେ ଦେଖିପାରୁନାହଁ। ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣିପାରୁନାହଁ। ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୁଟି ନଥିଲା, ମୁଁ ସେତେବେଳେ କ'ଣ କରିଥିଲି ତୁମ୍ଭମାନଙ୍କର କ'ଣ ତାହା ମନେ ନାହିଁ? ମୁଁ ଯେତେବେଳେ 5000 ଲୋକଙ୍କ ପାଇଁ 5ଟି ରୁଟି ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ? ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୁଟି ଖଣ୍ଡ ତକ ଭର୍ତ୍ତି କରିଥିଲ?
ସେମାନେ କହିଲେ,
12ଟି ଟୋକେଇରେ।
ଆଉ ମୁଁ ଯେତେବେଳେ 4000 ଲୋକଙ୍କ ପାଇଁ 7ଟି ରୁଟି ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ? ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୁଟି ଖଣ୍ଡ ତକ ଭର୍ତ୍ତି କରିଥିଲ?
ସେମାନେ କହିଲେ,
7ଟି ଟୋକେଇରେ।
ତାପରେ ଯୀଶୁ ସେମାନଙ୍କୁ କହିଲେ,
ମୁଁ ଯାହା କରିଥିଲି ସେ ସବୁ ତୁମ୍ଭେମାନେ ମନେ ରଖିଛ, ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝିପାରୁନ।
ତାପରେ ସେମାନେ ବେତ୍ସାଇଦା ଚାଲିଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ। ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ, ତା ଉପରେ ହାତ ରଖି ତାକୁ ପଚାରିଲେ,
ତୁମ୍ଭେ କିଛି ଦେଖିପାରୁଛ କି?
ସେହି ଲୋକଟି ଉପରକୁ ଚାହିଁ କହିଲା,
ମୁଁ ଲୋକମାନଙ୍କୁ ଦେଖିପାରୁଛି, ସେମାନେ ଚାରିଆଡ଼େ ଚାଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।
ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ, ତାର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖିପାରୁଥିଲା। ଯୀଶୁ ତାକୁ ଘରକୁ ପଠାଇଦେଲେ ଓ କହିଲେ,
ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।
ତାପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିଆ ଫିଲିପି ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଲେ,
ମୁଁ କିଏ ବୋଲି ଲୋକେ କ'ଣ କହୁଛନ୍ତି?
ସେମାନେ କହିଲେ,
କେତେକ ଲୋକ କହୁଛନ୍ତି ଆପଣ ବାପ୍ତିଜକ ଯୋହନ, ଅନ୍ୟମାନେ କହୁଛନ୍ତି ଆପଣ ଏଲିଓ, ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
ଯୀଶୁ ସେମାନଙ୍କୁ ପଚାରିଲେ,
ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଛ?
ପିତର ଉତ୍ତର ଦେଲେ,
ଆପଣ ଖ୍ରୀଷ୍ଟ।
ତାପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ,
ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।
ତାପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ,
ମନୁଷ୍ୟ ପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ, ପ୍ରାଚୀନ ଜିହୁଦୀ ନେତା ପ୍ରଧାନ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ, ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁତ୍ଥାନ ହେବେ।
ଯାହା ସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ, ସେ କିଛି ହେଲେ ଲୁଚାଇ ରଖିଲେ ନାହିଁ। ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। ଯୀଶୁ ପଛପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ,
ସୟତାନ, ମୋଠାରୁ ଦୂର ହୁଅ, ତୁମ୍ଭେ ପରମେଶ୍ୱରଙ୍କ ବିଚାର ଭଳି ବିଚାର କରୁନାହ। ଲୋକମାନେ ଯେଉଁଭଳି ବିଚାର କରୁଛନ୍ତି ତୁମ୍ଭେ ସେହିଭଳି ଭାବୁଛ।
ତାପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ, ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ,
ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହିଁଛି, ସେ ସବୁକୁ ଛାଡ଼ି ନିଜ କୃଷକୁ ବହନ କରି ମୋ ପଛରେ ଆସୁ। କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଚାହିଁବ ସେ ତାହା ହରାଇବ, ଯେଉଁ ଲୋକ ମୋ ପାଇଁ ଓ ସୁସମାଚାର ପାଇଁ ନିଜ ଜୀବନ ତ୍ୟାଗ କରିବ ସେ ତା ଜୀବନକୁ ଚିରଦିନ ଲାଗି ରକ୍ଷା କରିବ। ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରାଇ ବସେ, ତେବେ ସେଥିରେ କ'ଣ ଲାଭ ଅଛି? କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇପାରିବ ନାହିଁ। ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଚାରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ ନାମ ଓ ମୋ ଉପଦେଶ ଯୋଗୁଁ ଲଜ୍ଜାବୋଧ କରେ, ତେବେ ମନୁଷ୍ୟ ପୁତ୍ର ଯେତେବେଳେ ସ୍ୱର୍ଗଦୂତମାନଙ୍କ ସହିତ ନିଜ ପରମ ପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜାବୋଧ କରିବେ।